ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ସରକାର ଶିକ୍ଷକ ମୁହାଁମୁହିଁ, ବିଧାୟକ ବାସଭବନ ଘେରିଲେ, ଆରମ୍ଭ ହେଲା ଆମରଣ ଅନଶନ। ମନ୍ତ୍ରୀ କହିଲେ ଦାବି ପୂରଣ ଅସମ୍ଭବ, ଶିକ୍ଷକଙ୍କ ଜବାବ ସ୍କୁଲ ଫେରିବୁନି, 6 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପଦରେ। ପୋସ୍କୋ ମୁହଁ ଫେରାଇଲା ପରେ ତତ୍ପରତା, ଜଗତସିଂହପୁର ଜିଲ୍ଲାର ପୋସ୍କୋ ଇଣ୍ଡିଆ ସ୍ଥାପନ କରିବାକୁ ଚାହୁଁଥିବା 12 ନିୟୁତ ଟନ୍‌ର ବୃହତ ଇସ୍ପାତ ପ୍ରକଳ୍ପକୁ ନେଇ ଆଶା ଏବେ ବି ବଞ୍ଚି ରହିଛି। ଗୃହ ବନ୍ଦୀ କଲା କେନ୍ଦ୍ର, ଛାଡିଲେ ମୁକ୍ତି, ଏନ୍ଏସ୍ଏ କଥାବାର୍ତ୍ତାରେ କାଶ୍ମୀର ପ୍ରସଙ୍ଗ ରହିବନି। ବିଚ୍ଛିନ୍ନତାବାଦୀଙ୍କ ପାଇଁ କଠୋର ଆଭିମୁଖୀ, ଭାରତ ପାକ୍ ଆଲୋଚନାରେ ତୃତୀୟ ପକ୍ଷରେ କୌଣସି ଭୂମିକା ଗ୍ରହଣୀୟ ହେବ ନାହିଁ ବୋଲି ମୋଦି ସରକାରଙ୍କ ଆଭିମୁଖ୍ୟ ଏବେ ପାକିସ୍ତାନକୁ ଅଡୁଆରେ ପକାଇଛି। ପୁଣି ଖସିଲା ଟଙ୍କା, ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଗତ 2 ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଆଜିର କାରବାର ତୁଳନାରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ 65.54 ପଇସା ହୋଇଯାଇଛି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।